ଯୀଶୁଙ୍କର ପରେ ଈଶ୍ୱରଙ୍କ ନିକଟକୁ ଯିବାର ଏକ ନୂଆ ପଥ ଖୋଲିଗଲା। ଯୀଶୁ ମଣିଷର ପାପ ପାଇଁ ଜୀବନ ଦେଲେ ଓ ସେଦିନଠୁ ବଳିଦାନ ପ୍ରଥା ମଧ୍ୟ ଉଠିଗଲା। ଯୀଶୁ ଚାହାନ୍ତି ଆମେ ସମସ୍ତେ ଯେପରି ତାଙ୍କର ପରିବାରଭୁକ୍ତ ହେଉ। ଈଶ୍ୱର କଳା ଗୋରା ଧନୀ ଗରିବ ଦୁଷ୍ଟ ମନ୍ଦ ସବୁ ଲୋକମାନଙ୍କୁ ପ୍ରେମ କରନ୍ତି। ଈଶ୍ୱର ଚାହାନ୍ତି ପୁରୁଷ ଓ ସ୍ତ୍ରୀ ପିଲାପିଲି ଯେପରି ସମସ୍ତେ ତାଙ୍କର ସେହି ପରିବାର ଭିତରକୁ ଆସିବେ। ତୁମେ କ'ଣ ଈଶ୍ୱରଙ୍କ ପରିବାର ଭିତରକୁ ଆସିବାକୁ ଇଚ୍ଛା କର? ଯଦି ତୁମେ ତାଙ୍କୁ ପ୍ରାର୍ଥନା କରିବ ତେବେ ତୁମେ ନିଶ୍ଚୟ ତାଙ୍କର ପରିବାରଭୁକ୍ତ ହେବ। ପ୍ରାର୍ଥନା କରି ଏପରି କୁହ, ହେ ଯୀଶୁ, ମୁଁ ଜାଣେ ମୁଁ ଜଣେ ପାପୀ ଲୋକ, ମୋର ସବୁ ମନ୍ଦ କାମ ପାଇଁ ମୁଁ ମୃତ୍ୟୁ ପାଇବା ଯୋଗ୍ୟ, କିନ୍ତୁ ଏବେ ମୁଁ ଚାହୁଁଛି ତୁମର ଆତ୍ମାଙ୍କୁ ମୋର ଜୀବନ ଭିତରକୁ ପଠାଅ ଏବଂ ମୋତେ ତୁମର ପରିବାରଭୁକ୍ତ କର।